ମନଃ କନଂଲୋପ୍ତା ତ୍ରିପାଠୀ, ମୁଁ ଆଦିତ୍ୟନଗରରେ ରହେ। ଯେତେବେଳେ ବନ୍ୟା ବାତ୍ୟା ଆସେ ଆମ ଘର ଭାଙ୍ଗିଯାଏ, ଆମେ ବହୁ ଅସୁବିଧା ଭୋଗ କରୁ। ଲଇଲା ସ୍କୁଲର ଆମ ଘର ପାଖରେ ଯଦି ବା ଲଇଲା ସ୍କୁଲ ଅଛି, ସେ ଲଇଲା ସ୍କୁଲରେ ଶିକ୍ଷକ ମାନେ ଭିତରକୁ ଆଲାଉ କରନ୍ତିନି, ଗଭର୍ଣ୍ଣମେଣ୍ଟର ପରମିଶନ ଆସିଲେ ଆଲାଉ କରନ୍ତି। ତେଣୁ ଯଦି ବନ୍ୟା ବାତ୍ୟା ସମୟରେ ଆମ ଘରେ ଗୋଟେ ଭିନ୍ନକ୍ଷମ, ମୋ ସ୍ୱାମୀ ଭିନ୍ନକ୍ଷମ, ତେଣୁ ଯଦି ସେମାନଙ୍କ ପାଇଁ ତା ପୂର୍ବରୁ ଟିକେ ସଚେତନ ସୂଚନା ମିଳନ୍ତା, ଆମେ ସୁବିଧାରେ ରହିପାରନ୍ତୁ। ଆଉ ଦ୍ୱିତୀୟ କଥା ହଉଛି, ସମସ୍ତେ ଯଦି ଆୱାରନେସ୍ ଟିକେ ହୁଅନ୍ତା ଆମକୁ ଭଲ ହୁଅନ୍ତା। ଏତିକି ମୁଁ ରଖୁଛି।